ନମିତା ଗୁରୁ, ଏଇଟା ଆମ ପ୍ୟାଡ ଗୁଡାକ ସବୁ କୁକୁର ସବୁ ଅଳିଆ ମଳିଆ କରି ପକଉଛି ବୋଲି ଅପସ୍କାର କରୁଛନ୍ତି। ଆମେ ଆମ ଜରରେ ବାନ୍ଧିକି ଆମ ଝିଅର ମୋର ଦି ଜଣଙ୍କ ମିଶିକି ଆମ ଜରରେ ବାନ୍ଧିକି ଅଲଗା ଅଳିଆ ବେଳାକୁ ଠେଲା ଗାଡି ବେଳେ ଆସୁଛି, ସବୁଦିନ ରେଗୁଲାର ଆସୁଛି। ଆମେ ତାକୁ ଦଉଛୁ, ବାହାରେ ପକଉନୁ। ବାହାରେ ପକେଇଲେ ଅପସ୍କାର, କୁକୁର ଭିଡିକି ଅପସ୍କାର କରୁଛି। ପିଲା ଛୁଆ ସମାଜ ଯିବା ଆସିବା କରୁଛନ୍ତି, ଏଇଟା ଭଲ ଜିନିଷ କି?
ରାତିରେ ଯୋଉ କନ୍ଦନ ସ୍ତ୍ରୀ ଲୋକମାନେ ଅଛନ୍ତି, ସେ କୁକୁର ଆଣିକି ପକଉଛି ରାତିରେ।
କଣ ପକଉଛି?